ହ୍ୟାଲୋ, ଆମର ମୁଁ ଏ ରଙ୍ଗମାଟିଆ ତଳସାହିରୁ କହୁଛି, ସରୋଜିନୀ ବେହେରା 9 ନମ୍ବର ୱାର୍ଡର। ଆମର ଡ୍ରେନ୍ର ସମସ୍ୟା ବହୁତ ରହୁଛି, ସେ ବହୁତ ମଇଳା ଜାମ୍ ହେଇକି ରହୁଛି। ମଝିରେ ମଝିରେ ସେଇଟା କିଛି ମାନେ ପରିଷ୍କାର କରୁନାହାନ୍ତି, ସ୍ଲାବ୍ ଉଠେଇକି ଇଏ କରୁନାହାନ୍ତି, ସେଥିପାଇଁ ମଶା ମାଛି ହେଉଛି, ଦୁର୍ଗନ୍ଧ ବି ପ୍ରବଳ ହେଉଛି। ସେଥିପାଇଁକା ମୋର କହିବା କଥା, ଟିକେ ସେଗୁଡ଼ା କ୍ଲିନ୍ କଲେ ଆମେ ଟିକେ ଖୁସି ହେବୁ ଆଉ।